ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଷଷ୍ଠ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ତିନିଦିନିଆ ଆମେରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ବାମପନ୍ଥୀ ଉଗ୍ରବାଦୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଆପ୍ ନେତ୍ରୀ ଆତିଶୀ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ ଏୟାର ମାର୍ଶାଲ ଅମରପ୍ରୀତ ସିଂ ଏବଂ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ୱିତୀୟ ଇନିଂସରେ 4 ୱିକେଟ୍ ହରାଇ କରିଛି 158 ରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ତିନିଦିନିଆ ଆମେରିକା ଗସ୍ତ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଜାପାନ ଭାରତ ଓ ଅଷ୍ଟ୍ରେଲିଆକୁ ନେଇ ଅନୁଷ୍ଠିତ ହେଉଥିବା ଏହି କ୍ୱାଡ୍ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ବିଶ୍ୱରେ ଦେଖାଦେଉଥିବା ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି ଚଳିତ ସମ୍ମିଳନୀକୁ ଯୁକ୍ତରାଷ୍ଟ୍ର ଆମେରିକା ଆୟୋଜନ କରିଛି 2025 ମସିହାରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବ ଏହି ତିନିଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ ଏବଂ ଜାପାନ ପ୍ରତିପକ୍ଷ ଫୁମିଓ କିଶିଦାଙ୍କ ସମେତ କ୍ୱାଡ୍ ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦଙ୍କ ସହିତ ପୃଥକ୍ ପୃଥକ୍ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଆମେରିକା ଗସ୍ତ ପୂର୍ବରୁ ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରଗତି ଏବଂ ସମୃଦ୍ଧି ଲାଗି ସମଭାବାପନ୍ନ ଦେଶଗୁଡ଼ିକ ମିଳିତ ଭାବେ ପ୍ରୟାସ କରିବା ଦିଗରେ କ୍ୱାଡ୍ ଫୋରମ୍ ଏକ ଉପଯୁକ୍ତ ମଞ୍ଚ ଏହି ସମ୍ମିଳନୀ ଅବସରରେ ସେ ତାଙ୍କର କ୍ୱାଡ୍ ସହଯୋଗୀଙ୍କ ସହିତ ଏକତ୍ରିତ ହୋଇ ଏହି ଲକ୍ଷ୍ୟ ହାସଲ ଦିଗରେ ପ୍ରୟାସ କରିବାର ଆଶାବ୍ୟକ୍ତ କରିଛନ୍ତି ଏହାଛଡ଼ା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହିତ ତାଙ୍କର ଏହି ପରିପ୍ରେକ୍ଷୀରେ ହେବାକୁ ଥିବା ଆଲୋଚନା ମାଧ୍ୟମରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସମନ୍ୱିତ ବୈଷୟିକ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଏହାର ସମୀକ୍ଷା କରିବାର ଅବକାଶ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅବସରରେ ନ୍ୟୁୟର୍କଠାରେ ବସବାସ କରୁଥିବା ଭାରତୀୟ ସମୁଦାୟ ଏବଂ ଆମେରିକାର ଅଗ୍ରଣୀ କମ୍ପାନୀଗୁଡ଼ିକର ସିଇଓମାନଙ୍କ ସହିତ ତାଙ୍କର ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ତାଙ୍କ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଭବିଷ୍ୟତ ପାଇଁ ସମ୍ମିଳନୀ ଉପରେ ଉଦ୍ବୋଧନ ଦେବେ ଏହି ଅଧିବେଶନର ବିଷୟବସ୍ତୁ ରହିଛି ଉତ୍ତମ ଭବିଷ୍ୟତ ଲାଗି ବହୁବିଧ ସମାଧାନ ମାନବିକତାର କଲ୍ୟାଣ ଲାଗି ଉପଯୁକ୍ତ ବିକାଶର ମାର୍ଗ ନିର୍ଦ୍ଧାରଣ କରିବା ଦିଗରେ ବିଶ୍ୱ ସମ୍ପ୍ରଦାୟ ନିକଟରେ ଏହାକୁ ଉପଯୁକ୍ତ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ଛତିଶଗଡ଼ର ବସ୍ତର ଅଞ୍ଚଳରେ ମାଓବାଦୀ ହିଂସା ଦ୍ୱାରା ପ୍ରଭାବିତ କେତେକ ବ୍ୟକ୍ତିଙ୍କୁ ଭେଟିଛନ୍ତି ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ହିଂସାର ପଥ ଅନୁସରଣ କଲେ ଜୀବନରେ କୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ ବରଂ ଏହା ସମଗ୍ର ସମାଜ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ହିଂସାପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ନିଜର ସମସ୍ତ ସମସ୍ୟା ସମାଧାନ କରିବା ଦିଗରେ ସରକାରଙ୍କୁ ସହଯୋଗ କରିବା ଲାଗି ଏହି ଅବସରରେ ରାଷ୍ଟ୍ରପତି ବାମପନ୍ଥୀ ଉଗ୍ରବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ଆମ୍ ଆଦ୍ମୀ ପାର୍ଟିର ନେତ୍ରୀ ଆତିଶୀ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ସ୍ଥାନୀୟ ରାଜନିବାସଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆପ୍ ନେତା ଗୋପାଳ ରାୟ କୈଳାସ ଗେହଲଟ ସୌରଭ ଭରଦ୍ୱାଜ ଇମ୍ରାନ୍ ହୁସେନ ଓ ମୁକେଶ ଅଲ୍ଲାହାବାଦ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦିଲ୍ଲୀର କାଲକାଚି ବିଧାନସଭା ଆସନରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିବା ଆତିଶୀ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୂର୍ବରୁ କଂଗ୍ରେସର ଶିଲା ଦୀକ୍ଷିତ ଏବଂ ବିଜେପିର ସୁଷମା ସ୍ୱରାଜ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିସାରିଛନ୍ତି ଏୟାର ମାର୍ଶାଲ ଅମରପ୍ରୀତ ସିଂ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ରୂପେ କାର୍ଯ୍ୟ କରୁଥିବା ଶ୍ରୀ ସିଂ ଆଗାମୀ 30 ତାରିଖ ଅପରାହ୍ନରେ ଏୟାର ମାର୍ଶାଲ ବିବେକରାମ ଚୌଧୁରୀଙ୍କ ନିକଟରୁ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବେ 1984 ମସିହା ଡିସେମ୍ବର ମାସରେ ଶ୍ରୀ ସିଂ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ବାୟୁସେନାରେ 40 ବର୍ଷର ସେବା ଅବଧି ସମୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଝାଡ଼ଖଣ୍ଡର ବିକାଶ ପଥରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ବାଧା ସୃଷ୍ଟି କରୁଛନ୍ତି ଆଜି ଝାଡ଼ଖଣ୍ଡର ଛାତ୍ରା ଅନ୍ତର୍ଗତ ଇତ୍ଖୋରିଠାରେ ବିଜେପି ପକ୍ଷରୁ ଆୟୋଜିତ ପରିବର୍ତ୍ତନ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ସିଂ ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ନୀତି କାର୍ଯ୍ୟକଳାପ ଲାଗି ଜେଏମ୍ଏମ୍ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ବିଜେପି ଜାତି ଧର୍ମ କିମ୍ବା ବର୍ଷର ନୁହେଁ ବରଂ ନ୍ୟାୟର ରାଜନୀତିରେ ବିଶ୍ୱାସ କରେ। ଭାରତ କଦାପି କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଗ୍ରହଣ କରିବ ନାହିଁ ବୋଲି ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶର ସୁରକ୍ଷା ପ୍ରତି ଥିବା ପ୍ରତିଶ୍ରତିବଦ୍ଧତା ଲାଗି ପାକିସ୍ତାନ ଭୟଭୀତ ହୋଇପଡ଼ିଛି, ଯାହାଫଳରେ ଜାମ୍ମୁ ସୀମାରେ ଅନେକ ଦିନ ଧରି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇନାହିଁ। ଆମର ଜାମ୍ମୁ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପୁଞ୍ଚ ଜିଲ୍ଲାର ମେନ୍ଧାର ଆସନ ଲାଗି ବିଜେପି ପ୍ରାର୍ଥୀ ମୁର୍ତ୍ତଜା ଖାନ୍ଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର କରିବା ସମୟରେ ଏହି ର୍ୟାଲିକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଦେଶର ସୀମାନ୍ତ ଅଞ୍ଚଳଗୁଡ଼ିକ ଶାନ୍ତ ରହିଛି ଏବଂ ମେନ୍ଧାର ସମେତ ଅନ୍ୟାନ୍ୟ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜନସାଧାରଣ ଶାନ୍ତିରେ ବସବାସ କରିପାରୁଛନ୍ତି। 1990 ମସିହାଠାରୁ ସନ୍ତାସବାଦ କାର୍ଯ୍ୟକଳାପ ଲାଗି ଏହିସବୁ ସ୍ଥାନଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ନ୍ୟାସନାଲ୍ କନ୍ଫରେନ୍ସ, ପିଡିପି ଏବଂ କଂଗ୍ରେସ ଶାସନ ସମୟରେ ପାହାରିସ୍, ଗୁଜର୍ସ ଓ ବେକରୱାଲ ସମ୍ପ୍ରଦାୟର ବ୍ୟକ୍ତିମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଥିଲେ। ଜାମ୍ମୁ କାଶ୍ମୀରରେ ଏହିସବୁ ସରକାରଙ୍କ ସମୟରେ ପଞ୍ଚାୟତ ବା ପୌର ନିର୍ବାଚନ ଅନୁଷ୍ଠିତ ହେଉନଥିଲା, ସେଥିଲାଗି ଜନସାଧାରଣ ନିଜ ଅଧିକାରରୁ ବଞ୍ଚିତ ହେଉଥିଲେ। ମାତ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ବର୍ତ୍ତମାନ 30,000ରୁ ଅଧିକ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରୀୟ ଜନପ୍ରତିନିଧି ଗଣତନ୍ତ୍ରର ସୁଫଳ ଭୋଗ କରିବା ସହିତ ଜନସାଧାରଣ ମଧ୍ୟ ଏହାଦ୍ୱାରା ଉପକୃତ ହେଉଛନ୍ତି ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ପଶ୍ଚିମବଙ୍ଗରେ ଦୀର୍ଘ 42 ଦିନର ଧର୍ମଘଟ ପରେ ସମସ୍ତ ମେଡିକାଲ କଲେଜରେ ଜୁନିୟର ଡାକ୍ତରମାନେ ଜରୁରୀକାଳୀନ ସେବାରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଏହି ଡାକ୍ତରମାନେ ଗତମାସ 9 ତାରିଖରୁ ଧର୍ମଘଟ କରିଆସୁଥିଲେ। ଇତିମଧ୍ୟରେ ସମସ୍ତ ମେଡିକାଲ କଲେଜ ଓ ହସ୍କିଟାଲର ସୁରକ୍ଷା ଲାଗି ରାଜ୍ୟ ସରକାର ଏକ 10 ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ପ୍ରାଥମିକ ଆକଳନରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ 75%ରୁ 80% ମତଦାତା ଏହି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ପୋଷ୍ଟାଲ ବ୍ୟାଲଟ୍ଗୁଡ଼ିକର ଗଣତି ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ଏହି ଗଣତିର ଫଳାଫଳ ଘୋଷଣା ହେବା ସହିତ ସମ୍ପୂର୍ଣ୍ଣ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ଶ୍ରୀଲଙ୍କାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ପସନ୍ଦଯୋଗ୍ୟ ମତଦାନ କରାଯାଇଥାଏ। ପ୍ରତ୍ୟେକ ମତଦାତାଙ୍କୁ ଦେଶର ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିବା ଲାଗି 3ଟି ଲେଖାଏଁ ପସନ୍ଦ ପ୍ରାର୍ଥୀଙ୍କୁ ଚୟନ କରିବାକୁ ପଡ଼ିଥାଏ। ମୋଟ ମତଦାତାଙ୍କ ମଧ୍ୟରୁ 50%ରୁ ଉର୍ଦ୍ଧ୍ୱ ଯୋଗ୍ୟ ମତଦାତା ପ୍ରଥମ ପସନ୍ଦ କରିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରାଯାଏ। ଯଦି ଏହା ସମ୍ଭବ ନ ହୁଏ ତେବେ ଦ୍ୱିତୀୟ ପସନ୍ଦର ପ୍ରତିଶତ ଗଣନା କରାଯାଏ। ଏହି ନିର୍ବାଚନରେ 38 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏକ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ବାଂଲାଦେଶର ଚିତ୍ତାଗଙ୍ଗ ପାହାଡ଼ି ଜିଲ୍ଲାଗୁଡ଼ିକରେ ଚାକମା ଓ ବଙ୍ଗାଳୀ ଅଧିବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତକାଲି ଅପରାହ୍ନରୁ ଖାଗ୍ରାଚାରି ଓ ରାଙ୍ଗାମାଟି ସହରରେ 144 ଧାରା ଜାରି କରାଯାଇଛି। ଇତିମଧ୍ୟରେ ଉତ୍ତେଜିତ ଲୋକମାନେ ଖାଗ୍ରାଚାରି ଓ ରାଙ୍ଗାମାଟି ଜିଲ୍ଲାରେ ସାମ୍ପ୍ରତିକ ଆକ୍ରମଣ ଓ ହିଂସାକୁ ବିରୋଧ କରି ଏକ 72 ଘଣ୍ଟିଆ ଚିତ୍ତାଗଙ୍ଗ ବନ୍ଦ ଡାକରା ଦେଇଛନ୍ତି। ତେବେ ଏହି ଉତ୍ତେଜନାକୁ ପ୍ରଶମିତ କରିବା ସହିତ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦଙ୍କୁ ଅନୁରୋଧ କରାଯାଇଛି। କ୍ରିକେଟ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବାଂଲାଦେଶ ବିପକ୍ଷରେ 357 ରନ୍ ଆଗୁଆ ରହିଛି। ଖେଳ ଶେଷ ବେଳକୁ ବାଂଲାଦେଶର ଦ୍ୱିତୀୟ ଇନିଂସରେ ନାଜମୁଲ ହୁସେନ ସାନ୍ତୋ 51 ଏବଂ ସାକିବ ଅଲ୍ ହାସନ 5 ରନ୍ କରି ଅପରାଜିତ ରହିଛନ୍ତି। 515 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଆଜି ତା'ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଖେଳ ଶେଷ ସୁଦ୍ଧା ବାଂଲାଦେଶ 4 ୱିକେଟ୍ ବିନିମୟରେ 158 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ 3ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଯଶପ୍ରୀତ ବୁମ୍ରା 2ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ଭାରତ ଏହାର ପ୍ରଥମ ଇନିଂସରେ 376 ରନ୍ କରିଥିବାବେଳେ ଦ୍ୱିତୀୟ ଇନିଂସରେ 4 ୱିକେଟ୍ ବିନିମୟରେ 287 ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ପକ୍ଷରୁ ଶୁଭମନ ଗିଲ୍ ଓ ରିଷଭ ପନ୍ଥ ଉଭୟ ଶତକ ହାସଲ କରିଥିଲେ। ବାଂଲାଦେଶ ଏହାର ପ୍ରଥମ ଇନିଂସରେ 149 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଷଷ୍ଠ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି 3ଦିନିଆ ଆମେରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିଂସାପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ବାମପନ୍ଥୀ ଉଗ୍ରବାଦୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଆପ୍ ନେତ୍ରୀ ଆତିଶି ଏବଂ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ ଏୟାର ମାର୍ଶାଲ ଅମରପ୍ରୀତ ସିଂହ। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।